आकाशवाणी संवाद पढ़ुछंती प्रज्ञा परिमिता जेना। ବିହାରର ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଆସନ୍ତାକାଲି ହେବ ମତଦାନ। ଓଡ଼ିଶାର ନୂଆପଡ଼ା ସମେତ ସାତଟି ରାଜ୍ୟର ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବ ଉପନିର୍ବାଚନ। ଭୁଟାନକୁ ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନାଗାଲାଣ୍ଡ ବିଧାନସଭାରେ 22ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ବାର୍ଷିକ ସମ୍ମିଳନୀକୁ ଉଦ୍ଘାଟନ କଲେ ଲୋକସଭା ବାଚସ୍କତି। ସମାଜର ଦୁର୍ବଳ ଶ୍ରେଣୀ ଓ ଆକାଂକ୍ଷୀ ଯୁବବର୍ଗଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକ ଆଗେଇ ଆସିବାକୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଭୁବନେଶ୍ୱରରେ ଅନୁଷ୍ଠିତ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର କୃଷିମନ୍ତ୍ରୀ। ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। 20ଟି ଜିଲ୍ଲାର 122ଟି ଆସନ ପାଇଁ ମତଦାନ ହେବ। ରାଜ୍ୟରେ ମୁକ୍ତ ଅବାଧ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଗ୍ରହଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପର୍ଯ୍ୟାୟରେ ଭାରତ ନେପାଳ ସୀମାବର୍ତ୍ତୀ ଅଞ୍ଚଳ ଏବଂ ମାଗ୍ଧା ଶାହାବାଦ କୋଶି ମିଥିଲାଞ୍ଚଳରେ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଭୋଟ୍ ଗ୍ରହଣ ହେବ। ସେହିପରି ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍, ମଧୁବନୀ, ସୀତାମାଢ଼ି, ସିଓହର, ସୁପଲ, ଆରରିଆ, କିଷାନଗଞ୍ଜ, ପୂର୍ଣ୍ଣିଆ ଏବଂ କୋଟିହାର, ଭାଗଲପୁର ଏବଂ ବାଙ୍କା ଜିଲ୍ଲାଗୁଡ଼ିକରେ ମତଦାନ କରାଯିବ। 3,70,00,000ରୁ ଅଧିକ ମତଦାତା 1,302 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ 136 ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ତେବେ ସୁରକ୍ଷାଗତ କାରଣରୁ ଗୟା, ଔରଙ୍ଗାବାଦ, ବାଙ୍କା ଏବଂ ରୋହସତ୍ ଜିଲ୍ଲାର 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀର 1,202 ଭୋଟ୍ଗ୍ରହଣ କେନ୍ଦ୍ରରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ 45,000 ଅଧିକ ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ସମସ୍ତ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। 20ଟି ଜିଲ୍ଲା ମୁଖ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି। ମହିଳା ସଶକ୍ତିକରଣକୁ ପ୍ରୋହାହିତ କରିବା ଲକ୍ଷ୍ୟରେ 595 ଭୋଟ୍ଗ୍ରହଣ କେନ୍ଦ୍ରରେ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ନେପାଳ ସୀମାନ୍ତ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଆନ୍ତଃରାଜ୍ୟ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ସିଲ୍ କରିଦିଆଯାଇଛି। ଏହି ଅଞ୍ଚଳରେ ନିୟମିତ ପେଟ୍ରୋଲିଂ ଜାରି ରହିଛି। ସେହିପରି ଭୋଟ୍ ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ମଧୁବନୀ ଜିଲ୍ଲାର ଜୟନଗର ଏବଂ ନେପାଳର ଜନକପୁର ମଧ୍ୟରେ ମୈତ୍ରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ସ୍ଥଗିତ ରଖାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ 6 ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଖାପାଖି 65% ମତଦାନ ହୋଇଥିବା ଜଣାପଡ଼ିଛି। ଆସନ୍ତା 14 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଓଡ଼ିଶାର ନୂଆପଡ଼ା ସମେତ 7ଟି ରାଜ୍ୟର 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆସନ୍ତାକାଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟ ରାଜ୍ୟର ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ଜାମ୍ମୁ କାଶ୍ମୀରର ବୁଡ୍ଗାଓଁ ଏବଂ ନାଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘଟସିଲ୍, ତେଲେଙ୍ଗାନାର ଜୁବଲି ହିଲ୍ସ, ପଞ୍ଜାବର ତନ୍ତରନ୍ ଏବଂ ମିଜୋରାମର ଡମ୍ପା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭୁଟାନକୁ ଦୁଇଦିନିଆ ଗସ୍ତରେ ଯିବେ। ଏହି ଗସ୍ତକାଳରେ ଶ୍ରୀ ମୋଦି ଓ ଭୁଟାନର ରାଜା ଜିଗ୍ମେ ଖେସାର ୱାଙ୍ଗଚୁକ୍ 1,020 ମେଗାୱାଟ ବିଶିଷ୍ଟ ପୁନତ୍ ସାଞ୍ଚୁ ଦ୍ୱିତୀୟ ଜଳବିଦ୍ୟୁତ୍ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଉଭୟ ଭାରତ ଏବଂ ଭୁଟାନ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି। ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗଚୁଙ୍କ 70ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱଶାନ୍ତି ପ୍ରାର୍ଥନା ମହୋତ୍ସବରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ନେଇ ମାର୍ଗ ଉନ୍କକ୍ତ କରିବ। ଗସ୍ତ ଅବସରରେ ବିଭିନ୍ନ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବାର ଆଶା କରାଯାଉଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆଜି କୋହିମାର ନାଗାଲାଣ୍ଡ ବିଧାନସଭାରେ 22ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ବାର୍ଷିକ ସମ୍ମିଳନୀ ଭାରତ ତୃତୀୟ ଆଞ୍ଚଳିକ ଜୋନ୍ର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ଅଧିବେଶନରେ ଶ୍ରୀ ବିର୍ଲା କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ସମୃଦ୍ଧ ସଂସ୍କୃତି, ବିବିଧତା ଏବଂ ଦୃଢ଼ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ। ସେ କହିଛନ୍ତି ଏହି ଅଞ୍ଚଳଗୁଡ଼ିକରେ ନିରନ୍ତର ସଂଯୋଗୀକରଣର ବିକାଶ, ଭିଭିଭୂମି ଏବଂ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗୁଁ ବିକାଶ ସମ୍ଭବପର ହୋଇପାରିଛି। ବାଚସ୍କତି ଶ୍ରୀ ବିର୍ଲା ଉତ୍ତର ପୂର୍ବାଞ୍ଚଳ ବିଧାନସଭାଗୁଡ଼ିକୁ ସେମାନଙ୍କର ଏକତା ଏବଂ ନୀତି ନିର୍ଦ୍ଧାରଣକାରୀ ବ୍ୟବସ୍ଥା ଯୋଗୁଁ ପ୍ରଶଂସା କରିଛନ୍ତି, ଫଳରେ ଏହି ଅଞ୍ଚଳଗୁଡ଼ିକରେ ଆବଶ୍ୟକତା ପୂର୍ଣ୍ଣ ହେବା ସହ ରାଜ୍ୟଗୁଡ଼ିକ ସମୃଦ୍ଧି ଏବଂ ବିକାଶ ଦିଗରେ ଅଗ୍ରସର ହୋଇପାରୁଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଏହି ରାଜ୍ୟଗୁଡ଼ିକର ଆଞ୍ଚଳିକ ବିକାଶ ଏବଂ ଶିଳ୍ପ ଅଭିବୃଦ୍ଧି ପ୍ରୋହାହିତ କରିବାର ଆବଶ୍ୟକତା ରହିଛି। ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ଦ୍ୱାରା ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛ ସୁଶାସନ ବୃଦ୍ଧି ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ଏଠାକାର ଅଧିକାଂଶ ବିଧାନସଭା କାଗଜ ଶୂନ୍ୟ, ଉତ୍ତମ ବ୍ୟବସ୍ଥା ଏବଂ ବିଧାନସଭାର କାର୍ଯ୍ୟଧାରାରେ ସର୍ବନିମ୍ନ ବ୍ୟାହତ ପରିଦୃଷ୍ଟ ହୋଇଛି। ସେ କହିଛନ୍ତି ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶର ଲକ୍ଷ୍ୟ ପୂରଣ ଲାଗି ମିଳିତ ଆଲୋଚନା ଏବଂ ଜନସାଧାରଣଙ୍କର ଅଂଶଗ୍ରହଣ ମୁଖ୍ୟ ବୋଲି ବାଚସ୍କତି କହିଛନ୍ତି। ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନିଫିୟୁରିରୋ ଉଦ୍ବୋଧନ ଦେଇ କହିଛନ୍ତି ସଂସଦୀୟ ଗଣତନ୍ତ୍ରର ମୂଲ୍ୟବୋଧ ଏବଂ ସମବାୟ ସଂଘବାଦର ପ୍ରତିବଦ୍ଧତା ପୂରଣ କରିବା ଲାଗି ବିଧାୟକମାନେ କାର୍ଯ୍ୟ କରିବା ଉଚିତ। ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ସମାଜର ଦୁର୍ବଳ ଶ୍ରେଣୀ ଏବଂ ଆକାଂକ୍ଷୀ ଯୁବବର୍ଗଙ୍କୁ ସଶକ୍ତ କରିବା ଦିଗରେ ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକ ଆଗେଇ ଆସିବା ଉଚିତ। ନୂଆଦିଲ୍ଲୀଠାରେ ଆଜି ସହରାଞ୍ଚଳ ସମବାୟ ଋଣ କ୍ଷେତ୍ର ସମବାୟ କୁମ୍ଭ ଆନ୍ତର୍ଜାତିକ ସମ୍ମିଳନୀ 2025ର ଉଦ୍ଘାଟନ ଅବସରରେ ଶ୍ରୀ ଶାହା କହିଛନ୍ତି ସମବାୟ ବ୍ୟାଙ୍କ ଜାତୀୟ ମହାସଂଘ ଏବଂ ଋଣ ସମିତି ଲିମିଟେଡ୍ ଏମ୍ଏଏଫ୍ସିୟୁବି ଏବଂ ସହରାଞ୍ଚଳ ସଂଗଠନଗୁଡ଼ିକ ସେମାନଙ୍କର ନୈତିକ ମାର୍ଗଦର୍ଶିକା ଜାରି କରିବା ଉଚିତ। ପ୍ରତ୍ୟେକ ସମବାୟ ବ୍ୟାଙ୍କଗୁଡ଼ିକ ନିଜ ନିଜର ଅର୍ଥନୈତିକ ଢାଞ୍ଚାକୁ ପୁନଃ ରୂପରେଖ କରିବା ଉଚିତ ବୋଲି ସେ କହିଛନ୍ତି। ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ରହିଥିବା ଶ୍ରୀ ଶାହା କହିଛନ୍ତି। 2 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ସହରରେ ଆସନ୍ତା 5 ବର୍ଷ ମଧ୍ୟରେ ସହରାଞ୍ଚଳ ସମବାୟ ବ୍ୟାଙ୍କ ସ୍ଥାପନ କରାଯିବା ପାଇଁ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ସମବାୟ କ୍ଷେତ୍ର ସହିତ ଯୁବଗୋଷ୍ଠୀଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଲାଗି ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଥିବା ଶ୍ରୀ ଶାହା କହିଛନ୍ତି। 2047 ସୁଦ୍ଧା ସମବାୟ କ୍ଷେତ୍ରକୁ ନୂତନ ଶିଖରରେ ପହଞ୍ଚିବା ଦିଗରେ ଏହା ଏକ ପିଢ଼ି ସୃଷ୍ଟି କରିବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ପ୍ରାଥମିକ କୃଷି ଋଣ ସମିତି ପ୍ୟାକ୍ସ ପାଇଁ ଆଦର୍ଶ ଅଧିନିୟମ ପ୍ରସ୍ତୁତ କରିଛନ୍ତି। ଏହାକୁ ସମସ୍ତ ରାଜ୍ୟ ଗ୍ରହଣ କରିଛନ୍ତି। ଦେଶର ସମସ୍ତ ପ୍ୟାକ୍ସଗୁଡ଼ିକ ଏହି ଆଦର୍ଶ ଅଧିନିୟମ ଦ୍ୱାରା ପରିଚାଳିତ ହେଉଛନ୍ତି। ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରର ନୂତନ ଯୁଗରେ ଯୋଗଦେବା ନିମନ୍ତେ କ୍ଷୁଦ୍ର ସମବାୟ ସମିତିଗୁଡ଼ିକରେ ସହକାର ଡିଜି ପେ ଏବଂ ସହକାର ଡିଜି ଲୋନ୍ର ଆପ୍ ବ୍ୟବସ୍ଥା କରାଯାଇଥିବା ଶ୍ରୀ ଶାହା ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ସମବାୟ ବିଶ୍ୱ ତାଲିକାରେ ଅମୁଲ ଏବଂ ଇଫ୍କୋ ଶ୍ରେଷ୍ଠ 2ଟି ସ୍ଥାନ ଅଧିକାର କରିଥିବାରୁ ଶ୍ରୀ ଶାହା ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅମୁଲ ସଂସ୍ଥା ଦେଶବ୍ୟାପୀ 30 ମିଲିୟନ୍ ଲିଟର ଦୁଗ୍ଧ ସଂଗ୍ରହ କରି ଶ୍ୱେତ ବିପ୍ଳବକୁ ଆଗେଇ ନେଇଥିବା ସେ କହିଛନ୍ତି।
ହମାରେ ଦେଶ କି ଦୋ ଜାନିମାନି କୋଅପରେଟିଭ୍ସ ଅମୁଲ ଔର ଇଫ୍କୋ ଦୋନୋ କୋ ହୃଦୟ ପୂର୍ବକ ବହୁତ ବହୁତ ବଧାଇ ଔର ସାଧୁବାଦ ଦେନା ଚାହୁଁଛି। क्योंकि इंटरनेशनल कोऑपरेटिव अलायंस ने अमूल को विश्व का जो रैंकिंग तय होता है उसमें पहले स्थान पर समग्र विश्व में रखने का काम किया और दूसरा स्थान भी भारत की ही कोऑपरेटिव इफ्को को मिला। ये दिखाता है कि आज भी कोऑपरेटिव का कंसेप्ट कोऑपरेटिव का विचार कालबाह्य नहीं हुई। नेपकप और अम्ब्रेला ऑर्गेनाइजेशन एक मॉरल गाइडलाइन इश्यू कर सकती है जिसके आधार पर हर अर्बन कोऑपरेटिव बैंक्स ने अपने
କୃଷକଙ୍କ ଆୟ ବୃଦ୍ଧି ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋହାହିତ କରିବା ପାଇଁ ଭୁବନେଶ୍ୱରଠାରେ ଅନୁଷ୍ଠିତ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗ ଦେଇଛନ୍ତି। ଶ୍ରୀ ଚୌହାନ ମଧ୍ୟ କଟକ ସଦର ଅଞ୍ଚଳ ପରିଦର୍ଶନ କରି କୃଷକମାନଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଆଇସିଏଆର୍ଠାରେ ଗୁରୁତ୍ୱପୂର୍ଣ୍ଣ ଜାତୀୟ କୃଷି ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ନେଇ ଆୟୋଜିତ ଏକ ବୈଠକରେ ଶ୍ରୀ ଚୌହାନ ଅଂଶଗ୍ରହଣ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ତେଲେଙ୍ଗାନାର ବିଶିଷ୍ଟ କବି ତଥା ରାଜ୍ୟ ସଙ୍ଗୀତ ଜୟ ଜୟ ହେ ତେଲେଙ୍ଗାନାର ଗୀତିକାର ଆନ୍ଦେ ସିଂଙ୍କର ଆଜି ହାଇଦ୍ରାବାଦଠାରେ ପରଲୋକ ଘଟିଛି। ତାଙ୍କୁ 64 ବର୍ଷ ବୟସ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ବିହାରର ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଆସନ୍ତାକାଲି ହେବ ମତଦାନ। ଓଡ଼ିଶାର ନୂଆପଡ଼ା ସମେତ 7ଟି ରାଜ୍ୟର 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବ ଉପନିର୍ବାଚନ। ଭୁଟାନକୁ ଆସନ୍ତାକାଲି 2ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନାଗାଲାଣ୍ଡର ବିଧାନସଭାରେ 22ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ବାର୍ଷିକ ସମ୍ମିଳନୀକୁ ଉଦ୍ଘାଟନ କଲେ ଲୋକସଭା ବାଚସ୍କତି ଏବଂ ଭୁବନେଶ୍ୱରରେ ଅନୁଷ୍ଠିତ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର କୃଷିମନ୍ତ୍ରୀ।